ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ କବାର ହରି ହରି ବୋଲ ସଙ୍କଟବାସିନୀ ସିଂହ ବାହିନୀ ମା ଶାରଦାଙ୍କ ପ୍ରତି ଅର୍ଥେ ବୋଲ ଆନନ୍ଦ କବାର ହରି ହରି ବୋଲ ସର୍ବସ୍ମିନୀ କାଳେ ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ ବୋଲ ଆନନ୍ଦ କବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଶ୍ରୋତୃମଣ୍ଡଳୀ ଦ୍ୱାପର ଯୁଗର ଅନ୍ତିମ ପର୍ଯ୍ୟାୟରେ କ୍ରୁର କଳିର ପ୍ରାଦୁର୍ଭାବରେ କୋକୁଆକୁ ବିନାଶ କରିବାକୁ ଯାଇ ଯାଦବ ମାନେ କାଦମ୍ବରୀ ପାନ କରି ମତ ହୋଇ ଉଠିଛନ୍ତି, ପରସ୍ପର ହିଂସାକାଣ୍ଡରେ ମାତି ରହିଛନ୍ତି। ଯାଦବ ବଂଶ ଧ୍ୱଂସ ପାଇବାକୁ ଯାଉଛି, ନିଜ ବଂଶର ଅଧୋଗତିକୁ ଲକ୍ଷ୍ୟ କରି ଦ୍ୱାରାବତୀ କଟକ ଅଧିନାୟକ ପରମ ବ୍ରହ୍ମ ନାରାୟଣ ଠାକୁର କୃଷ୍ଣ ଦ୍ୱାରାବତୀ କଟକ ପରିତ୍ୟାଗ କରି ଜୀବନର ଅନ୍ତିମ କ୍ଷଣରେ ନିକାଞ୍ଚନ ବନାନୀକୁ ନିଜର ଆଶ୍ରୟସ୍ଥଳ ରୂପେ ବାଛି ନେଇଛନ୍ତି। ଯାଇ ଆଜ୍ଞା ଜଙ୍ଗଲରେ ବୁଲୁଛନ୍ତି ଠାକୁର କୃଷ୍ଣ, ନିୟତିର ନିର୍ଦ୍ଦେଶକୁ କେହି ଆଜ୍ଞା ଅବମାନନା କରିପାରିବ ନାହିଁ। ଯଦ୍ଧାତା ଲିଖତି ଭାଲ ପଟେ କର୍ମାନୁସାରେ ଫଳ, ଆଜ୍ଞା ଯଥାର୍ଥରେ ହରେ କୃଷ୍ଣ ନାଥ ଶର୍ମା କୁହନ୍ତି। ବିଷ୍ଣୁ ସାକ୍ଷାତ କୃଷ୍ଣ ହେଲେ କି ହେବ ଭାଗବତ ପଦଟିଏ କହେ ମୋତେ ମନୁଷ୍ୟ ଦେହ Yeah. অবতীর্ণ হয়েছন্তি তেমন সে মধ্য কাল করাড়র তল গর্ভরে লীন হেবে শিয়ালি লটারে করন্তি শয়ন কৃষ্ণ আজ্ঞা শয়ন করিথিবা বেলে রঙ্গ চরণ দ্বয় শিয়ালি লটা ফাঙ্করে দেখা যাউছি মৃগ শিকার অন্বেষণরে থিবা জরা সবর আখিরে পড়িলা জরা আজি মনরে ভাবুছি মৃগটিয়ে বোধ হুয়ে লতা কুঞ্জরে শয়ন করিছে মৃগ মনে করি ঠাকুর কৃষ্ণক রঙ্গ চরণকু স্বর নিক্ষেপ কলা মনরে ভাবিলা মৃগটিয়ে মরিগলা কিন্তু পণ্ডিত খবর কানরে বাজিলা মানব কণ্ঠর আর্ত চিৎকার মরিগলি 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 ধাই যাউছি আজ্ঞা জরা সবর শব্দ আসুথিবা স্থানরে দেখিলা নারায়ণ ঠাকুর কৃষ্ণচন্দ্রঙ্কু যোড়িবে নি পানি ধারি রাখিলু মৃগ মনে করি আপনার পাদরে মুসরাঘাত করেছি চক্রে ছেদি মোর শির মহাবাহু নিয়বারে প্রতি ছেদন কর এসিকি মাত্র মোর অনুরোধ হেমন্ত মন্ডলী লক্ষ্য দেবে ঠাকুর কৃষ্ণ ডাকুছন্তি রে যারা মানি মোর বল বারুণাবন্ত পূজাও রে কুহন হিমন্ত মন্ডলী লক্ষ্য দেবে পাণ্ডব মানে সমস্তে আসি পৌঁছিছন্তি অর্জুনক ঠারু কলাহরণ করে নেই সারিবা পরে ঠাকুর কৃষ্ণঙ্কর হেলা মহাপ্রয়াণ पांडव माने ठाकुर शरीर को दाह करिबा निमित्त आज्ञा चितानल सजाइले एवं तृतीय पांडव अर्जुन मुखाग्नि देले भस्म हे लाजली समग्र शरीर नाभि मन शरीर भस्मीभूत हेला बेले नाभि ब्रह्म टी अवशेष रहिला नाभि ब्रह्म को तृतीय पांडव दल रे भसाई देले ताहा दाई पंडित कंटिलो मुहान रे लागिला येने पंडित घटना टी होई छी कोन
विश्व सुनामे खबर
शंख चक्र गदा पद्म धारी स्वयं परम ब्रह्म नारायण ता सम्मुखरे आज उभा
होती
हे भक्त विश्वासु
नील माधव भासोई जल
उपयुक्त स्थान रे रखी यथोचित पूजा अर्चन कर निद भांगी गला आज विश्वासु शबर रातिन पाहुणी धाई जाऊछि कंटिलो मुहाण अभिमुखे सतकु सत देखा पाइला नील माधव विद्रोह कृत्य कृत्य होई बोले हे नारायण तुमे खुशी हेबो हिमंत मंडली लक्ष्य देवे निकांचन जंगल मध्यरे नील माधव विद्रोह को प्रतिष्ठा करी पूजा करूछि विश्वावसु सबर दुख नदी तीरे तोली घर दुख नदी तीरे तोली घर
যদি তো আছে যাউনি হাত পাতি মাগিনে জন দেই মন কর্ণ যাহা যাহা কাব্য মান হুয়ে আলোচন প্রভুঙ্ক পরম ভক্ত রাজা ইন্দ্রদুম্ন রাত্র কালে শয়নরে দেখিলে স্বপ্ন উভা হইছন্তি সম্মুখরে নারায়ণ
রাজা ইন্দ্রদুম্নঙ্কর অপেক্ষা করি রহিলে কেতবেলে রাত্রির অবসান হেব নিজ অবসরে পণ্ডিত রাতি পাইগলা উইলে অম্বরে তপন দিব দিশে উজ্জ্বল সূর্যঙ্কর আবির্ভাব হেলা পক্ষী মানক কলকা কলিরে মুখরিত হেলা পৃথিবী রাজা ইন্দ্রদুম্ন চার পঠাই নিজর সূচতুর মন্ত্রী বিদ্যাপতিকে ডকেই আনি সমস্ত স্বপ্ন বৃত্তান্ত বর্ণনা কলে স্বপ্নে দেখিছি সেই নীলকলে বর হে স্বয়ং নারায়ণ মো সম্মুখে উভা হয়ে কহিছন্তি বিশ্বাবতু শবর দ্বারা পূজা পাউছন্তি সে বড় দেউলরে রহি পূজা পাইবে তেণু তুমি যাও মোর সেই প্রাণপ্রতিম ঠাকুরঙ্কু যেমিতি হেউ আন হেমন্ত মন্ডলী লক্ষ্য দেবে রাজা ইন্দ্রদুম্নঙ্ক ঠারু নির্দেশ পাই বিদ্যাপতি প্রভু নীলমাধবঙ্কর সন্ধান অভিমুখে বাহারি পড়িলে নিকাঞ্চন জঙ্গল মধ্যে বুলুছন্তি বিদ্যাপতি হেলে কেউঠি ঠাকুরঙ্কর সন্ধান পাউনাহান্তি অথশাঙ্ক হই বিশ্রাম নেউথিলা বেলে হঠাৎ কানরে বাজিলা কেতেজন অবলাঙ্কর কণ্ঠস্বর তেণু সেমানে কিয়ে জাণিবা পাইঁ আগকু পাদ বঢ়াইলে বিদ্যাপতি হঠাৎ আখিরে পড়িলা সখীমানক গহণরে বুলুথিবা অপূর্ব সুন্দরী যুবতী টিয়ে যুবতী জনকু দেখি বিদ্যাপতি মনরে ভাবুছন্তি নবনাগরী রঙ্গ ধরি মন কিনি নেলারে
Bye.
ମନ୍ତ୍ରୀ ବିଦ୍ୟାପତି ଆଜି ଖବର କନ୍ୟା ଲଳିତାକୁ ଦେଖି ମନରେ ଭାବୁଛନ୍ତି, ମୁଁ ଏମାନଙ୍କ ଠାରୁ ପରିଚୟ ପଚାରି ବୁଝେ। ଡାକୁଛନ୍ତି, ହେ ବରାନନେ, ତୁମେ ମାନେ କିଏ ଏବଂ କାହିଁକି ବନ ପ୍ରଦେଶରେ ଭ୍ରମଣ କରୁଛ? ବିଶ୍ୱାବସୁଙ୍କର ଏକମାତ୍ର ଅଲି ଅଲି କନ୍ୟା, ସୁଚ ତୁରି ବୁଦ୍ଧିମତି ସର୍ବଲକ୍ଷଣା, ନାଟି ତାଙ୍କର ଲଳିତା। ବିଦ୍ୟାପତିଙ୍କୁ ଦେଖିଲା କ୍ଷଣି ଲଳିତା ଆଜ୍ଞା ମନରେ ଭାବୁଛି, ଇଏ ସୁନ୍ଦର ପୁରୁଷ ଯଦି ମୋର ପତି ହୁଅନ୍ତେ ତେବେ ଜୀବନ ମୋର ଧନ୍ୟ ହୁଅନ୍ତା। ଲଳିତା ଡାକୁଛି, ସଖିଲୋ ଯଦି ମୁଁ ନ ପାଇବି ତେବେ ମୋ ଜୀବନ ବୃଥା ହେବ। ଶୁଣିବେ ଗୁଣି କଦନ ବିଶ୍ୱାବସୁଙ୍କୁ ସାଥେ ନେଇ ରାଜନ ବରେ ପହଞ୍ଚିଲେ ଗୁଣ ବିଦ୍ୟାପତିଙ୍କର ସନମତି ଜାଣିନ ସେହି ସବରଙ୍କ ପତି କନ୍ୟାଙ୍କୁ ଯେ ସମର୍ପିଲେ ବିଶ୍ୱାବସୁଙ୍କର କନ୍ୟା ଲଳିତାକୁ ବିବାହ କରି ବିଦ୍ୟାପତି ଶବର ଗୃହରେ ରହି କାଳ ଯାପନ କରୁଛନ୍ତି। ଦିନେ ପ୍ରେୟସୀକୁ ଭାଷନ୍ତି ନିଜର ପତ୍ନୀ ଲଳିତାକୁ କହୁଛନ୍ତି, ଗୋପ୍ରିୟ ତମା, ପ୍ରତିଦିନ ପିତା ତୁମର ପ୍ରାତଃ କାଳରୁ ଉଠି କୁଆଡେ ଯାଆନ୍ତି, ଆଉ କାହିଁକି ଯାଆନ୍ତି? ମୋ ନିକଟରେ ପ୍ରକାଶ କର କାନନେ ନୀଳ ମାଧବ ପୂଜା ଉପଚାର ହେ। ଠାକୁର ନୀଳମାଧବଙ୍କୁ ପୂଜା ଅର୍ଚ୍ଚନା କରିବା ନିମିତ୍ତ ପିତାମ୍ବର ନୀତି ପ୍ରତି ସ୍ୱରୂପ ଶଯ୍ୟାତ୍ୟାଗ କରି ଯାଆନ୍ତି। ଦେଖିବି ନୟନେ ଥରେ ଜନାର୍ଦ୍ଦନ କୁ ଦେଖିବା ପାଇଁ ମୋ ମନ ବଳିଛି। ସାଥୀ ହୋଇ ଯିବା ଚାଲ, ଗୋବର୍ଦ୍ଧନ ଧାରି କମ୍ଭୁ ପାଣି, ପ୍ରଭୁ ନୀଳମାଧବଙ୍କୁ ମୁଁ ଥରେ ଦର୍ଶନ କରିବି। ଆଜ୍ଞା ଚମକି ପଡିଲା ଲଳିତା, ଡାକିଲା ହେ ସ୍ୱାମୀ, ଗୀତା ଜାଣିଲେ ପରା ଭୋଗ ଦେବେ, ଏ ପଥ ଅନ୍ୟ ଲୋକଙ୍କୁ ଦେଖାଇବା ପାଇଁ ମନା ଅଛି। ନୟନେ ବାନ୍ଧି ପଟଳ ନେବି ବନ ଦେଶେ ହେ, କହୁଛି ତୁମ ଆଖିରେ ଅନ୍ଧ ପଟଳି ବାନ୍ଧି ତୁମକୁ ମୁଁ ଜଙ୍ଗଲକୁ ନେବି, ଏବଂ ସେଠାରେ ନୀଳମାଧବ ଦର୍ଶନ କରାଇ ପୁନରାୟ ଅନ୍ଧ ପଟଳି ବାନ୍ଧି ଯଥାସ୍ଥାନରେ ଛାଡ଼ିବି। ଆଜ୍ଞା ସେଇଆ ହେଲା, ଅନ୍ଧ ପଟଳି ବାନ୍ଧି ଲଳିତା ଆଜି ନିଜ ସ୍ୱାମୀ ବିଦ୍ୟାପତିଙ୍କୁ ନେଇ ଯାଉଛି ନୀଳମାଧବଙ୍କର ଦର୍ଶନ ପାଇଁ। ଆଜ୍ଞା ଧୂତ ବିଦ୍ୟାପତି ଆଜି କରିଛନ୍ତି କଣ, ସର୍ଷପ ବାନ୍ଧି ଉତ୍ତରୀୟରେ ବାନ୍ଧିଥିବା ସୋରିଷ ସବୁ ବାଟରେ ବୁଣି ବୁଣି ଚାଲିଛନ୍ତି, ନୀଳମାଧବଙ୍କ ନିକଟରେ ପହଞ୍ଚିଗଲା ଲଳିତା। ଏବାରେ ପଣ୍ଡିତେ ବିଦ୍ୟାପତିଙ୍କ ଆଖିରୁ ଅନ୍ଧ ପଟଳିକୁ ଖୋଲି ଦେଲା। ଦେଖୁଛନ୍ତି ବିଦ୍ୟାପତି ମଣିମୟ ମକର କୁଣ୍ଡଳ ଗଣ୍ଡ ଦେଶ ଯାଏ ଝୁଲୁଛି, ପରିଧାନ କରିଛନ୍ତି ପିତ ଦୁକୁଳ, ପାଟିରେ କିଙ୍କିଣି, ମସ୍ତକରେ ଶିଖିଚୂଳ, ଅଧରରେ ମୋହନ ମୁରଲୀ। ବିଦ୍ୟାପତି ଜଡ଼ ହସ୍ତ ହୋଇ ନୀଳମାଧବଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ଦେଖିଲି ଅପଘନ ଆହେ କଳାବଦନ, ଜୀବନରେ ଆଉ କିଛି ଲୋଡ଼ା ନାହିଁ, ଆପଣଙ୍କ କୃପା ସାଗର ରୂପଣ ନ ହୋଇ କିଞ୍ଚିତ କରୁଣା ପ୍ରଦାନ କରି ଏ ପାପୀକୁ ଭବସାଗରରୁ ଉଦ୍ଧାର କରନ୍ତୁ। ବିଦ୍ୟାପତି ଭକ୍ତଙ୍କ ଆଖିରୁ ଧାର ଧାର ଲୁହ ବଢି ଯାଉଛି। ଡାକୁଛନ୍ତି ହେ ପ୍ରଭୁ ସବ କୃପାରେ ମୋ ମନସ୍କାମନା ପୂର୍ଣ୍ଣ ହେଉ। ନୀଳମାଧବଙ୍କ ପାଦରେ ଗୁହାରି ଜଣାଇ ଆଜ୍ଞା ପତି ପତ୍ନୀ ଦୁଇ ଜଣ ଫେରି ଆସୁଛନ୍ତି। ଯିବା ଭଳି ଆସିବା ବେଳେ ମଧ୍ୟ ଆଖିରେ ଅନ୍ଧ ପଟଳ ବନ୍ଧା ଗଲା। ଏ କଥା ଆଜ୍ଞା ଶବର ରାଜ ବିଶ୍ୱାବସୁକୁ ଜଣା ନାହିଁ। ରାଗଟି ଆସିଛି ଆପଣଙ୍କର ବରାଡି ପାଉଥିବା ପ୍ରାଣୀ ଜଗତ ଆଶ୍ୱସ୍ତି ଲାଭ କଲେ। ବିଦ୍ୟାପତିଙ୍କ ଦ୍ୱାରା ବାଟରେ ବିଞ୍ଚା ଯାଇଥିବା ସୋରିଷ ଗଛ ହେଲା। ଏବାରେ ପଣ୍ଡିତ ନୀଳମାଧବଙ୍କ ନିକଟକୁ ଯିବା ପାଇଁ ବିଦ୍ୟାପତିଙ୍କୁ ପଥ ଅଗମ୍ୟ ହେଲା ନାହିଁ। ଏକାନ୍ତରେ ଯାଇ ଦିନେ ନୀଳମାଧବଙ୍କୁ ଚୋରି କରି ନେଇ ପଳେଇ ଆସିଲେ ବିଦ୍ୟାପତି ଶ୍ରୀକ୍ଷେତ୍ରକୁ। ତେଣେ ପଣ୍ଡିତେ ପ୍ରତ୍ୟୁଷରୁ ଉଠି ବିଶ୍ୱାବସୁ ଶବର ଗଲା ନୀଳମାଧବଙ୍କୁ ପୂଜା କରିବା ପାଇଁ। ଦେଖିଲା ପ୍ରାଣ ପ୍ରତିମ ଠାକୁର ତାର ନାହାନ୍ତି। ସତେ ଯେପରି ମୁଣ୍ଡରେ ତାର ବଜ୍ରପାତ ହେଲା। କାନ୍ଦି କାନ୍ଦି ଠାକୁରଙ୍କୁ ଖୋଜି ଖୋଜି ସାରା ବନ ପ୍ରଦେଶରେ ବୁଲୁଛି। ବିଶ୍ୱାବସୁ ଶବର ଡାକୁଛି ହେ ପ୍ରଭୁ
ସେବକ ଜନରେ ପର କରିଗଲ
ଚାଲିଗଲ। ତୁମେ ପରା ପ୍ରଭୁ ଭକ୍ତବତ୍ସଳ ହୋଇ ପୂଜା ଅର୍ଚ୍ଚନାରେ ଯଦି ତ୍ରୁଟି କରିଥିଲି କ୍ଷମାବନ୍ତ ହୋଇ ମୋ ଅପରାଧ କ୍ଷମା ନ କରି ପରିତ୍ୟାଗ କରି ଚାଲିଗଲ ହେ। ନିରାଶ ହୋଇ ଆଜ୍ଞା ଘରକୁ ଫେରିଲା ବିଶ୍ୱାବସୁ ଶବର। ଜାଣିଲା ବିଶ୍ୱାସଘାତକ ଜାମାତା ବିଦ୍ୟାପତି ଚୋରି କରି ନେଇଯାଇଛି ତା ଠାକୁରଙ୍କୁ। ତେଣୁ ପଣ୍ଡିତେ କନ୍ୟା ପିତା ଦୁଇ ଜଣ ବିଦ୍ୟାପତିଙ୍କୁ ଖୋଜିବାକୁ ଆସିଛନ୍ତି। ତେଣେ ଆଜ୍ଞା ରାଜା ଇନ୍ଦ୍ରଦୁମ୍ନଙ୍କୁ ସ୍ୱପ୍ନ ହେଲା ହେ ରାଜା
କ୍ଷେତ୍ରରେ ରହି ପାଇବି। Yeah।
ଜାଗା ରହି ପୂଜା ପାଇବି ନାହିଁ। ମୋ ସହିତ ମୋ ଭାଇ ବଳରାମ ଏବଂ ଭଗ୍ନୀ ସୁଭଦ୍ରା ମଧ୍ୟ ରହି ପୂଜା ପାଇବେ। ତେଣୁ ଆମର ବିଗ୍ରହ ନିର୍ମାଣ କର। ଗମ୍ଭୀରି ଭିତରେ ରହିବ, ଏକୋଇଶ ଦିନ ପରେ ସିଂହ ଦ୍ୱାର ଖୋଲିବ। ଆଜ୍ଞା ଚହଳ ପଡିଗଲା, ଏମିତିକା କାରିଗର କିଏ ଅଛି? ଦିନ ପରେ ଦିନ କ୍ରମେ ବିତି ଯାଉଛି, ରାଜା ଇନ୍ଦ୍ରଦୁମ୍ନ ବିଚଳିତ ହୋଇ ପଡୁଛନ୍ତି।
ମିଳିଲା କଦିନେ ବୃଦ୍ଧ କାରିଗର
କ୍ଷୀଣ ଶରୀର ଇନ୍ଦ୍ରଦୁମ୍ନଙ୍କ ନିକଟରେ ଆସି ପହଞ୍ଚି କହୁଛି, ହେ ରାଜା, ମୁଁ ଠାକୁରଙ୍କ ବିଗ୍ରହ ଗଢିବି, ମତେ ଆପଣ ଆଦେଶ ଦିଅନ୍ତୁ। ବୃଦ୍ଧର ଏ ଅବସ୍ଥାକୁ ଦେଖି ରାଜା ଇନ୍ଦ୍ରଦୁମ୍ନ ଡାକିଲେ, ହେ କାରିଗର, ତମର ଏପରି ଅବସ୍ଥାରେ ଏକୋଇଶ ଦିନ ଅନାହାରରେ ଗମ୍ଭୀରି ଭିତରେ ରହି ବିଗ୍ରହ ନିର୍ମାଣ କରିପାରିବ ନାହିଁ, ତୁମର ନିଶ୍ଚିତ ମୃତ୍ୟୁ ହେବ, ଶେଷରେ ମୁଁ ପାପି ହେବି। ସେ ମହାଭାଗ ଶୁଣ ମୋ ବଚନ, ଆଶା ରଖନ୍ତୁ ମୋ ଠାରେ ମାନି ମୋ ବଚନ। ମନ୍ଦିରର ସିଂହ ଦ୍ୱାର ନିବୁଜ ହୋଇଲା, ଅତି ମଧ୍ୟ କାରିଗର ବିଗ୍ରହ ଗଢିଲା। ରାଣୀ ମୁଣ୍ଡିଟା ଯେମିତି ଶାନ୍ତି କାମ ପାରିଲି, ଭିତରୁ କିଛି ଶବଦ ଶୁଣି ନ ପାରିଲେ, ବିଚଳିତେ ଧାଇ ଗଲେ ରାଜନଙ୍କ ପାଶ, ଭାସିଲେ ଶିଳ୍ପୀ ନିଶ୍ଚିତ ହେଲାଣି ବିଶେଷ। ରାଜା ଇନ୍ଦ୍ରଦୁମ୍ନ ଆଜ୍ଞା ଯଥିତ ହୋଇଲେ, କଥାରେ ଦ୍ୱାର ଉନ୍ମୁକ୍ତ କରିଲେ, ଦେଖିଲେ ଭିତରେ ନାହିଁ ବୃଦ୍ଧ କାରିଗର। ତିନି ଦିଅଙ୍କର ଧାଗଢା କଳେ ଘର, ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ, ରାଜା ଇନ୍ଦ୍ରଦୁମ୍ନ ପଣ୍ଡିତ ରାଣୀ ଗୁଣ୍ଡିଚାଙ୍କ କଥାରେ ପଡି ସିଂହ ଦ୍ୱାର ଖୋଲି ଦେବା ମାତ୍ରେ ଦେଖିବାକୁ ପାଇଲେ ବୃଦ୍ଧ କାରିଗର ଆଜ୍ଞା ନାହିଁ, ବିଜୟଙ୍କର ଅଧା ଗଢା କଳେ ବର, ହତୋତ୍ସାହ ହୋଇ ରାଜା ଇନ୍ଦ୍ରଦୁମ୍ନ ଏବଂ ରାଣୀ ଗୁଣ୍ଡିଚା ବସି କାନ୍ଦୁଛନ୍ତି। ତେଣେ ଆଜ୍ଞା ଶୂନ୍ୟବାଣୀ ହେଲା, ହେଲା ଶୂନ୍ୟବାଣୀ, ଶୁଣ ରମଣି ନିଜକୁ ଗଢିଛି ନିଜେ, ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକ ବାର, ହରି ହରି ବୋଲ, ଏ ଭାରତ ମାତାର ଦୁଃଖ ଦୂର ହେଉ ହେ।